ଜାଣୁଛେ ତୁ ଅଲଗା ଫ୍ୟାମିଲି ଅଛି। ଆରେ କାଇଁ ଯେ ତୁ ଉଦାସ ଉଦାସ ରହୁଛୁ? ଥରେ ମତେ କହିଲେ ଭଲ ମୋର ସିବା ତୁ ଆଉ କାହାକେ ପସନ୍ଦ କରୁଛୁ।
¡Gracias!